ନମସ୍କାର, ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଭାରତ ପାକିସ୍ତାନ ଉତ୍ତେଜନା ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କର ଭିନ୍ନ ଭିନ୍ନ ଉଚ୍ଚସ୍ତରୀୟ ବୈଠକ। ସୁରକ୍ଷା ବାହିନୀର ଗତିବିଧିର ସିଧା ପ୍ରସାରଣ ନ କରିବା ପାଇଁ ଗଣମାଧ୍ୟମକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ପରାମର୍ଶ। 2036 ମସିହା ସୁଦ୍ଧା ରାଜ୍ୟର ଅର୍ଥନୀତି $500 ବିଲିୟନ ଛୁଇଁବ କହିଲେ ମୁଖ୍ୟମନ୍ତ୍ରୀ। ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ ଆଜି ପୂରିଲା 10 ବର୍ଷ, ଅଦ୍ୟାବଧି 50,54,00,000 ଲୋକ ଯୋଜନାରେ ପଞ୍ଜିକୃତ। ବିସ୍ତୃତ ସମ୍ବାଦ, ଅପରେସନ ସିନ୍ଦୁର ଅନ୍ତର୍ଗତ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରତିରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୁଇନ୍ଦା ମୁଖ୍ୟ, ବିଏସ୍ଏଫ୍ ଓ ସିଆଇଏସ୍ଏଫ୍ ଡିଜି ଉପସ୍ଥିତ ରହି ସୀମାସ୍ଥିତ ଓ ବିମାନ ବନ୍ଦରର ସୁରକ୍ଷା ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୂଆଦିଲ୍ଲୀଠାରେ ଅପରେସନ ସିନ୍ଦୁର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତିନି ସେନା ମୁଖ୍ୟଙ୍କ ସହ ପଶ୍ଚିମ ସୀମାନ୍ତରେ ସୁରକ୍ଷା ପରିସ୍ଥିତି ଓ ଭାରତୀୟ ସାମରିକ ବଳର ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି। ଏଥିରେ ପ୍ରତିରକ୍ଷା ବିଭାଗ ମୁଖ୍ୟ ଅନିଲ ଚୌହାନ, ସିଡିଏସ୍ ଏବଂ ଡିଆର୍ଡିଓ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଆଗାମୀ ଦିନରେ ପାକିସ୍ତାନ ଉପରେ ଆକ୍ରମଣର ପ୍ରତି ଜବାବ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଆଲୋଚନା କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ବରିଷ୍ଠ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଭିଭିଭୂମି ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ଭାରତ ସହ ଉତ୍ତେଜନା ବୃଦ୍ଧି ପରେ ପାକିସ୍ତାନ ସରକାର ଆନୁଷ୍ଠାନିକ ଭାବେ ଅନ୍ତର୍ଜାତୀୟ ବନ୍ଧୁରାଷ୍ଟ୍ର ପାଖରୁ ଋଣ ପାଇଁ ଅନୁରୋଧ କରିଥିବା ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଅପରେସନ ସିନ୍ଦୁର ଅନ୍ତର୍ଗତ ଭାରତ ପାକିସ୍ତାନ ମଧ୍ୟରେ ଜବାବୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଭାରତର ଏକାଧିକ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ଦ୍ୱାରା ପାକିସ୍ତାନର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଭାରତର ପ୍ରତିଆକ୍ରମଣ ଲକ୍ଷ୍ୟ ଭିତ୍ତିକ, ସଠିକ୍ ଏବଂ ଅଣ ଉତ୍ତେଜନାମୂଳକ। ପାକିସ୍ତାନୀ ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଲକ୍ଷ୍ୟ ରଖି ଭାରତ ପକ୍ଷରୁ କୌଣସି ପ୍ରକାର ଆକ୍ରମଣ କରାଯାଇ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଗଣମାଧ୍ୟମ ସଂସ୍ଥା, ଡିଜିଟାଲ୍ ପ୍ଲାଟଫର୍ମ ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରତିରକ୍ଷା ଅଭିଯାନ ଏବଂ ସୁରକ୍ଷା ବାହିନୀର ଗତିବିଧି ସମ୍ବନ୍ଧୀୟ ସିଧା ପ୍ରସାରଣ କିମ୍ବା ରିଅଲ୍ ଟାଇମ୍ ରିପୋର୍ଟିଂରୁ ନିବୃତ ରହିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ପାକିସ୍ତାନ ଆକ୍ରମଣ କରିବା ନେଇ ଭାରତ ସରକାର ସତର୍କ କରାଇଛନ୍ତି। ପାକିସ୍ତାନ ଦ୍ୱାରା ମିଛ ଖବର ଓ ସୂଚନା ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବରେ ପ୍ରସାରିତ ହେବ ବୋଲି ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ହ୍ୱାଟ୍ସଆପ୍ ନମ୍ଘର 8799711259 ଜାରି କରାଯାଇଛି। ସନ୍ଦେହଜନକ ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଲେ ଏହି ନମ୍ଘରକୁ ଯାଞ୍ଚ ପାଇଁ ପଠାଇ ପାରିବେ ବୋଲି କୁହାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସହରର 27 ବିମାନ ବନ୍ଦରକୁ ଆସନ୍ତାକାଲି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଏକାଧିକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ପାକିସ୍ତାନ ଓ ଭାରତ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି। ସମୁଦ୍ର ଉପକୂଳରେ ଅନୁପ୍ରବେଶ ଓ ନିଷିଦ୍ଧାଞ୍ଚଳ ଉପରେ ମଧ୍ୟ ସେନାବାହିନୀ ପକ୍ଷରୁ ନଜର ରଖାଯାଇଛି। ଅପରେସନ ସିନ୍ଦୁରକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱର ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବଳ ପକ୍ଷରୁ ସମସ୍ତ ଆସବାବପତ୍ରର ଯାଞ୍ଚ କରାଯାଉଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ପାରାଦୀପ ବନ୍ଦରର ସୁରକ୍ଷାକୁ ବୃଦ୍ଧି କରାଯିବା ସହ ପେଟ୍ରୋଲିଂ କଡ଼ାକଡ଼ି କରାଯାଉଥିବା ଜଣାପଡ଼ିଛି। ପୁରୀ ସହର ଏବଂ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ନିୟୋଜିତ କରାଯାଇଥିବା ବେଳେ ପୁରୀ ପୁଲିସ୍ ପକ୍ଷରୁ ଗତକାଲି ରାତିଠାରୁ ବିଭିନ୍ନ ସ୍ଥାନରେ ଜୋରଦାର ଯାଞ୍ଚ କରାଯାଉଛି। ଆତଙ୍କବାଦୀଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସହରର ବିଭିନ୍ନ ହୋଟେଲ୍ଗୁଡ଼ିକରେ ଯାଞ୍ଚ କରାଯିବା ସହ ଉପକୂଳ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥା ଜାରି ରହିଥିବା ନେଇ ପୁରୀ ଏସ୍ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ହୀରାକୁଦ ଡ୍ୟାମ୍ ପରିସରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବା ସହ ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍ ପ୍ରବେଶ ନିଷେଧ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଲାଇଟ୍ ହାଉସ୍କୁ ପର୍ଯ୍ୟଟକଙ୍କୁ ବାରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ଦେଶରେ ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀମାନେ ବିମାନ ବନ୍ଦରକୁ ପ୍ରବେଶ କରିବା ପରେ ବିମାନ ଉଡ଼ାଣ ପୂର୍ବରୁ ସେମାନଙ୍କର ଯାଞ୍ଚ ପ୍ରକ୍ରିୟାକୁ ଅଧିକ ବୃଦ୍ଧି କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ବିମାନ ବନ୍ଦରର ଟର୍ମିନାଲ୍ ଭବନରେ ଯାତ୍ରୀମାନଙ୍କ ସମ୍ପର୍କୀୟଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସମଗ୍ର ବିମାନ ବନ୍ଦର ପରିସରରେ ଏୟାର ମାର୍ଶାଲ୍ ମୁତୟନ ହେବା ସହ କୌଣସି ସନ୍ଦେହଜନକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ରହିଛି ଏବଂ ଏହାର ଯୋଗାଣ ଶୃଙ୍ଖଳ ମଧ୍ୟ ନିରବଚ୍ଛିନ୍ନ ଭାବେ ସୁରୁଖୁରୁରେ କାର୍ଯ୍ୟ କରୁଛି ବୋଲି ଭାରତୀୟ ତୈଳ ନିଗମ ଆଇଓସିଏଲ୍ ପକ୍ଷରୁ କୁହାଯାଇଛି। ସମସ୍ତଙ୍କ ପାଇଁ ନିରବଚ୍ଛିନ୍ନ ଇନ୍ଧନ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଆଇଓସିଏଲ୍ ପକ୍ଷରୁ ନାଗରିକମାନଙ୍କୁ ଆତଙ୍କିତ ହୋଇ ଅଧିକ ନ କିଣିବା ଏବଂ ଅନାବଶ୍ୟକ ଭିଡ଼ ଏଡ଼ାଇବା ପାଇଁ ଅନୁରୋଧ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଭୁବନେଶ୍ୱରରେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2026 ଏବଂ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ପାଇଁ ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ଓ ଯୋଗାଣ ବିଭାଗର ମନ୍ତ୍ରୀମାନେ କର୍ମଶାଳାରେ ଉପସ୍ଥିତ ଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି 2036 ସୁଦ୍ଧା ରାଜ୍ୟର ଅର୍ଥନୀତି $500 ବିଲିୟନ୍ ଛୁଇଁବ ଏବଂ 2047 ବେଳକୁ ଏହା 1.5 ଟ୍ରିଲିୟନ୍ରେ ପହଞ୍ଚିବ ବୋଲି ସେ କହିଛନ୍ତି। ଆସନ୍ତା 2036 ସୁଦ୍ଧା ରାଜ୍ୟରେ ନିଯୁକ୍ତି ସୁଯୋଗ 1 କୋଟି ଅତିକ୍ରମ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟରେ ବନ୍ଦର ଏବଂ ଖଣି କ୍ଷେତ୍ରରେ ସରକାର ଆଗକୁ ବଢ଼ିବା ସହ ଏହାର ଭିଭିଭୂମି ସୁଦୃଢ଼ କରୁଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ ଆଜି 10 ବର୍ଷ ପୂରଣ ହୋଇଛି। ଏହି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନା ଭଳି 3 ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ। 2015 ମଇ ମାସ 15 ତାରିଖ ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର କୋଲକାତାଠାରେ ଏହି ଯୋଜନାଗୁଡ଼ିକର ଶୁଭାରମ୍ଭ କରିଥିଲେ। ନାଗରିକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଏହି ଯୋଜନା ସେମାନଙ୍କୁ ଅପ୍ରତ୍ୟାଶିତ ପରିସ୍ଥିତି ଏବଂ ଆର୍ଥିକ ଅନିଶ୍ଚିତତାରୁ ସୁରକ୍ଷା ପ୍ରଦାନ କରିଥାଏ। ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଅଧିକ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି 3 ଜନସୁରକ୍ଷା ଯୋଜନା ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଗତ ମାର୍ଚ୍ଚ 19 ସୁଦ୍ଧା 50,54,00,000 ଲୋକ ପଞ୍ଜୀକୃତ ହୋଇସାରିଛନ୍ତି। ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଛି। ଏଥିରେ ମା ଓ ନବଜାତ ଶିଶୁର ଯତ୍ନ, କିଶୋର ସ୍ୱାସ୍ଥ୍ୟ ଏବଂ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ସମ୍ପର୍କରେ ଆଲୋଚନା ହୋଇଛି। ଡାକ୍ତରଖାନାଗୁଡ଼ିକରେ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା, ସଂକ୍ରମଣ ରୋକିବା ଆଦି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ପୌରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାସ୍ତା ନିର୍ମାଣ, ଜଳ ନିଷ୍କାସନ, ଷ୍ଟାଡିୟମ୍ ନିର୍ମାଣ, ସ୍ୱାସ୍ଥ୍ୟସେବା ଏବଂ ଜବରଦଖଲ ଆଦି ବିଭିନ୍ନ ପ୍ରସଙ୍ଗ ନେଇ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା 13 ମଙ୍ଗଳବାର ଦିନ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ପାଇଁ ଅନ୍ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ଆଜି ପୂର୍ବାହ୍ନ 11:00 ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟାରେ ଜନସାଧାରଣ janashunani.odisha.gov.in ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ଅନ୍ଲାଇନ୍ ପଞ୍ଜୀକରଣ କରିପାରି ନଥିଲେ ମଧ୍ୟ ଅଭିଯୋଗକାରୀ ସିଧାସଳଖ ଶିବିରକୁ ଯାଇ ସେମାନଙ୍କର ଅଭିଯୋଗପତ୍ର ଦାଖଲ କରିପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ପାଣିପାଗ ରାଜ୍ୟରେ ଗରମ ଓ ଗୁଳୁଗୁଳିର ପ୍ରଭାବ ବୃଦ୍ଧି ପାଇଛି। ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ଏବଂ ହାଲୁକା ବର୍ଷାର ପ୍ରଭାବ ଥିବାରୁ ରାଜ୍ୟର କୌଣସି ଜାଗାରେ ଆଜି ଦିନ ଗୋଟାଏ ସୁଦ୍ଧା ତାପମାତ୍ରା 40 ଡିଗ୍ରୀରୁ ଉର୍ଦ୍ଧ୍ୱ ନଥିଲା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 15 ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିଲେ ମଧ୍ୟ ଦିନର ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଏବଂ ଏହି ସମୟ ମଧ୍ୟରେ ଗରମ ଓ ଗୁଳୁଗୁଳି ଲାଗି ରହିବ। ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଭାରତ ପାକିସ୍ତାନ ଉତ୍ତେଜନା ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କର ଭିନ୍ନ ଭିନ୍ନ ଉଚ୍ଚସ୍ତରୀୟ ବୈଠକ। ସୁରକ୍ଷା ବାହିନୀର ଗତିବିଧିର ସିଧା ପ୍ରସାରଣ ନ କରିବା ପାଇଁ ଗଣମାଧ୍ୟମକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ପରାମର୍ଶ। 2036 ସୁଦ୍ଧା ରାଜ୍ୟର ଅର୍ଥନୀତି $500 ବିଲିୟନ୍ ଛୁଇଁବ କହିଲେ ମୁଖ୍ୟମନ୍ତ୍ରୀ। ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାକୁ ଆଜି ପୂରିଲା 10 ବର୍ଷ, ଅଦ୍ୟାବଧି 50,54,00,000 ଲୋକ ଯୋଜନାରେ ପଞ୍ଜୀକୃତ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।